आकाशवाणी। ସମ୍ବାଦ ପଢୁଛନ୍ତି ବିରଞ୍ଚି ନାରାୟଣ ସେଠି। ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ହିମାଚଳ ପ୍ରଦେଶରେ ସମସ୍ତ ଚାରୋଟି ଯାକ ଲୋକସଭା ଆସନ ନିର୍ବାଚନ ସହ ଛଅଟି ବିଧାନସଭା ଆସନ ଉପନିର୍ବାଚନ ଅନୁଷ୍ଠିତ ହେବ। ଆର୍ମି କମାଣ୍ଡର୍ସ କନ୍ଫରେନ୍ସ 2024 ଆଜିଠାରୁ ନୂଆଦିଲ୍ଲୀରେ ଆରମ୍ଭ ହୋଇଛି। କେନ୍ଦ୍ର ସରକାର ନାଗାଲ୍ୟାଣ୍ଡର 8ଟି ଜିଲ୍ଲା ଓ ଅରୁଣାଚଳ ପ୍ରଦେଶର 3ଟି ଜିଲ୍ଲାରେ ଏପ୍ରିଲ୍ ପହିଲାରୁ ସଶସ୍ତ ବାହିନୀ ସ୍ୱତନ୍ତ୍ର କ୍ଷମତା ଆଇନର ସମ୍ପ୍ରସାରଣ କରିବେ ଏବଂ କେନ୍ଦ୍ର ସରକାର 2024-25 ପାଇଁ ମନରେଗା ବାବଦ ମଜୁରୀକୁ ସଂଶୋଧନ କରିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଏହି ପର୍ଯ୍ୟାୟରେ 12ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 99ଟି ଲୋକସଭା ଆସନରେ ମତଦାନ ହେବ। କେରଳର 20ଟି ଲୋକସଭା ଆସନ, କର୍ଣ୍ଣାଟକର 14ଟି, ରାଜସ୍ଥାନର 13ଟି, ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ରର 8ଟି ଲେଖାଏଁ, ମଧ୍ୟପ୍ରଦେଶର 7ଟି, ଆସାମ ଓ ବିହାରର 5ଟି ଲେଖାଏଁ, ପଶ୍ଚିମବଙ୍ଗ ଓ ଛତିଶଗଡ଼ର 3ଟି ଲେଖାଏଁ ଏବଂ ମଣିପୁର, ତ୍ରିପୁରା ଓ ଜାମ୍ମୁ କାଶ୍ମୀରର 1ଟି ଲେଖାଏଁ ଲୋକସଭା ଆସନରେ ମତଦାନ ହେବ। ପ୍ରାର୍ଥୀପତ୍ର ଦାଖଲ ଏପ୍ରିଲ୍ 4 ତାରିଖରେ ହେବ ଓ ମତଦାନ ଏପ୍ରିଲ୍ 26 ତାରିଖରେ ହେବ। ଜାମ୍ମୁ କାଶ୍ମୀର ବ୍ୟତୀତ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏପ୍ରିଲ୍ 5 ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ। ଜାମ୍ମୁ କାଶ୍ମୀରରେ 6 ତାରିଖରେ ପ୍ରାର୍ଥୀପତ୍ରଗୁଡ଼ିକୁ ଯାଞ୍ଚ କରାଯିବ। ହିମାଚଳ ପ୍ରଦେଶରେ ସମସ୍ତ 4ଟିଯାକ ଲୋକସଭା ଆସନ ଉପନିର୍ବାଚନ ସହ 6ଟି ବିଧାନସଭା ଆସନ ଉପନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ। ମଣ୍ଡି, ହମିରପୁର, କାଙ୍ଗଡ଼ା ଓ ସିମ୍ଲା ଲୋକସଭା ଆସନ ସହିତ ସେହି 6ଟି ବିଧାନସଭା ଆସନ ଉପନିର୍ବାଚନ ପାଇଁ ଜୁନ୍ 1ରେ ମତଦାନ ହେବ। ଏଥିପାଇଁ ମେ 7 ତାରିଖରେ ବିଜ୍ଞପ୍ତି ଜାରି ହେବ। ମେ 14 ତାରିଖରେ ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ ହେବ। ହିମାଚଳ ପ୍ରଦେଶରେ 4ଟିଯାକ ଲୋକସଭା ଓ 6ଟି ବିଧାନସଭା ଆସନରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ। ବିଜେପି 6ଟିଯାକ ବିଧାନସଭା ଆସନ ପାଇଁ ପ୍ରାର୍ଥୀମାନଙ୍କର ନାମ ଘୋଷଣା କରିଛି। ଅନ୍ୟପକ୍ଷରେ କଂଗ୍ରେସ ଏହାର ପ୍ରାର୍ଥୀମାନଙ୍କର ନାମ ଘୋଷଣା କରିନାହିଁ। ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ଅନୁରାଗ ଠାକୁରଙ୍କୁ ହମିରପୁର ଲୋକସଭା ଆସନରୁ 5ମ ବାର ଲାଗି ଛିଡ଼ା କରାଇଛି। ଚଳଚ୍ଚିତ୍ର ଅଭିନେତ୍ରୀ କଙ୍ଗନା ରନାୱତ୍ ମଣ୍ଡି ଲୋକସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି। ସିମ୍ଲା ଲୋକସଭା ଆସନରୁ ସୁରେଶ କାଶ୍ୟପ ପ୍ରାର୍ଥୀ ହୋଇଥିବାବେଳେ କଙ୍ଗଡ଼ା ଆସନରୁ ରାଜୀବ ଭରଦ୍ୱାଜ ପ୍ରାର୍ଥୀ ହୋଇଛନ୍ତି। ଉପନିର୍ବାଚନ ହେବାକୁ ଥିବା ବିଧାନସଭା ଆସନଗୁଡ଼ିକ ହେଲା ଧର୍ମଶାଳା, ସୁଜନପୁର, କୁଟ୍ଲାହର, ଗାଗ୍ରେଟ୍, ବର୍ସର ଓ ଲାହୁଲ ସ୍ପିତି। ଫେବୃୟାରୀ 27 ତାରିଖ ରାଜ୍ୟସଭା ନିର୍ବାଚନରେ କଂଗ୍ରେସରୁ 6 ଜଣ ଏମ୍ଏଲ୍ଏ ଓ ଜଣେ ନିର୍ଦ୍ଦଳୀୟ ସଦସ୍ୟ ବିଜେପି ପ୍ରାର୍ଥୀ ହର୍ଷ ମହାଜନଙ୍କୁ ଭୋଟ୍ ଦେବାରୁ ହିମାଚଳ ପ୍ରଦେଶର କଂଗ୍ରେସ ସରକାର ଅସୁବିଧାର ସମ୍ମୁଖୀନ ହୋଇଥିଲେ। ବିଧାନସଭା ବାଚସ୍କତି ସେହି 6 ଜଣ କଂଗ୍ରେସ ଏମ୍ଏଲ୍ଏଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ। ଏହାପରେ ସେହି 6 ଜଣ ଏମ୍ଏଲ୍ଏ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଫିସର ମନୀଷ ଗର୍ଗ କହିଛନ୍ତି ମୋଟ 7,990 ଭୋଟ୍ଗ୍ରହଣ କେନ୍ଦ୍ର ସ୍ଥାପନ କରାଯିବ। ଏପର୍ଯ୍ୟନ୍ତ 56,38,000 ମତଦାତା ପଞ୍ଜିକୃତ ହୋଇଛନ୍ତି। ମେ 4 ତାରିଖ ପର୍ଯ୍ୟନ୍ତ ଭୋଟର ପଞ୍ଜିକରଣ ଜାରି ରହିବ। ଆସାମରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ରଗୁଡ଼ିକର ଯାଞ୍ଚ କରାଯାଉଛି। ଏହି ପର୍ଯ୍ୟାୟରେ 5ଟି ଆସନରେ ମତଦାନ ହେବ। ପ୍ରଥମ ପର୍ଯ୍ୟାୟରେ 38 ଜଣ ପ୍ରାର୍ଥୀ ମନୋନୟନପତ୍ର ଦାଖଲ କରିଛନ୍ତି। ବିଜେପିରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ, ସାଂସଦ ପ୍ରଧାନ ବରୁଆ ଓ ପୂର୍ବତନ ରାଜ୍ୟମନ୍ତ୍ରୀ ରଞ୍ଜିତ ଦତ୍ତ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। କଂଗ୍ରେସ ସାଂସଦ ଗୌରବ ଗୋଗୋଇ, ପୂର୍ବତନ ଏମ୍ଏଲ୍ଏ ଓ ରୋଜାଲିନା ତିର୍କି ମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଆସାମ ଜାତୀୟ ପରିଷଦ ସଭାପତି ଲୁରିନ୍ ଜ୍ୟୋତି ଗୋଗୋଇ ଶ୍ରୀ ସୋନୱାଲଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଇତିମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜ୍ୟରେ ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ସିଲଚର ଓ ନାଗାଓଁ ସମେତ 5ଟି ଆସନରେ ମତଦାନ ହେବ। ତେଲଙ୍ଗାନାରେ ମହବୁବ୍ନଗର ସ୍ଥାନୀୟ ସ୍ୱାୟତ୍ତ ସଂସ୍ଥା ଏମ୍ଏଲ୍ସି ଉପନିର୍ବାଚନ ପାଇଁ 10ଟି ଭୋଟ୍ଗ୍ରହଣ କେନ୍ଦ୍ରରେ 1439 ଜଣ ମତଦାତା ଭୋଟ୍ ଦେଉଛନ୍ତି। ସକାଳ 8ଟାରୁ ମତଦାନ ଆରମ୍ଭ ହୋଇଛି ଓ ଅପରାହ୍ନ 4ଟାରେ ଶେଷ ହେବ। ଭାରତ ରାଷ୍ଟ୍ର ସମିତି ଏମ୍ଏଲ୍ସି କେ ନାରାୟଣ ରେଡ୍ଡି ଇସ୍ତଫା ଦେବାରୁ ଏହି ଉପନିର୍ବାଚନ ହେଉଛି। ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସରେ ଯୋଗ ଦେଇଥିଲେ। ସେ କଲୁଆକୁର୍ତ୍ତି ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ। କଂଗ୍ରେସ ଏମ୍ ଜୀବନ ରେଡ୍ଡିଙ୍କୁ ପ୍ରାର୍ଥୀ କରାଇଥିବାବେଳେ ଭାରତ ରାଷ୍ଟ୍ର ସମିତି ନବୀନ କୁମାର ରେଡ୍ଡିଙ୍କୁ ପ୍ରାର୍ଥୀ କରିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆର୍ମି କମାଣ୍ଡର୍ସ କନ୍ଫରେନ୍ସ 2024 ଆଜିଠାରୁ ନୂଆଦିଲ୍ଲୀରେ ଆରମ୍ଭ ହୋଇଛି। ଏହି ସମ୍ମିଳନୀ ହାଇବ୍ରିଡ୍ ମୋଡ୍ରେ ହେଉଛି। ସମ୍ମିଳନୀ ସମୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆସନ୍ତା ମାସ 2 ତାରିଖରେ ଉଦ୍ବୋଧନ ଦେବେ ଓ ବରିଷ୍ଠ ସାମରିକ ଅଫିସରମାନଙ୍କ ସହ ବାର୍ତ୍ତାଳାପ କରିବେ। ସମ୍ମିଳନୀର ଆଜି ପ୍ରଥମ ଦିନରେ ସେନାବାହିନୀ ମୁଖ୍ୟ ଜେନେରାଲ୍ ମନୋଜ ପାଣ୍ଡେ ସେନାବାହିନୀ କମାଣ୍ଡରମାନଙ୍କ ସହ ଭର୍ଚୁଆଲ୍ ଉପାୟରେ କଥାବାର୍ତ୍ତା କରିବେ। ଆଲୋଚନାରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସ୍ଥାନ ପାଇବ। ଏପ୍ରିଲ୍ ପହିଲା ଦିନ ସେନାବାହିନୀର ବରିଷ୍ଠ ଅଫିସରମାନେ ଆଲୋଚନାରେ ଅଂଶଗ୍ରହଣ କରିବେ। ଏଥିରେ କାର୍ଯ୍ୟାନୁଷ୍ଠାନ ପଦ୍ଧତି ନବୀକରଣ ଓ ନୂଆ ନୂଆ ପଦ୍ଧତି ଅନ୍ତର୍ଭୁକ୍ତ କରାଯିବା ଏବଂ ତାଲିମ ଓ ବିକାଶ କାର୍ଯ୍ୟକ୍ରମରେ ପୁଞ୍ଜିନିବେଶ କରିବା ପ୍ରଭୃତି ସ୍ଥାନ ପାଇବ। ଏହାପରେ ଆର୍ମି ଗ୍ରୁପ୍ ଇନ୍ସୁରାନ୍ସର ଇନ୍ଭେଷ୍ଟ ଆଡ୍ଭାଇଜରୀ କମିଟିର ବୈଠକ ବସିବ। ଏଥିରେ ସେନାବାହିନୀ ମୁଖ୍ୟ ଅଧ୍ୟକ୍ଷତା କରିବେ। ଏହି ବୈଠକରେ ଯବାନମାନଙ୍କର ଆର୍ଥିକ ସୁରକ୍ଷା ଏବଂ ଅବସରପ୍ରାପ୍ତ କର୍ମଚାରୀ ଓ ସେମାନଙ୍କ ପରିବାରର ଆର୍ଥିକ ସୁରକ୍ଷା ବିଷୟ ସ୍ଥାନ ପାଇବ। ସମ୍ମିଳନୀର ଶେଷ ଦିନରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ୍ ଅନିଲ ଚୌହାନ, ନୌବାହିନୀ ମୁଖ୍ୟ ଆଡମିରାଲ୍ ଆର୍ ହରିକୁମାର ଓ ବିମାନ ବାହିନୀ ମୁଖ୍ୟ ମାର୍ଶାଲ୍ ପିଆର୍ ଚୌଧୁରୀ ଉଦ୍ବୋଧନ ଦେବେ। ଏଥିରେ ପ୍ରତିରକ୍ଷା ସଚିବ ଗିରିଧର ଅର୍ମାନେ ଓ ଅନ୍ୟ ଅଫିସରମାନେ ଯୋଗଦେବେ। ଦେଶରେ ମହିଳା ଓ ଶିଶୁମାନଙ୍କ ପ୍ରତି ଅପରାଧ ବୃଦ୍ଧି ପାଉଥିବାରୁ କଂଗ୍ରେସ ବିଜେପିର କଟୁ ସମାଲୋଚନା କରିଛି। ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ମହିଳା କଂଗ୍ରେସ ସଭାପତି ଅଳକା ଲାମ୍ବା ବ୍ରିଜଭୂଷଣ ସିଂହ ବିରୁଦ୍ଧରେ ବିଜେପି କୌଣସି ପଦକ୍ଷେପ ନେଉନଥିବାରୁ ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି। ବିଏଚ୍ୟୁ ଛାତ୍ରୀଙ୍କ ସାମୁହିକ ବଳାତ୍କାରରେ ବିଜେପି ଆଇଟି ସେଲ୍ କର୍ମଚାରୀମାନେ ସମ୍ପୃକ୍ତ ଥିବାରୁ ସେ ମଧ୍ୟ ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି। କେନ୍ଦ୍ର ସରକାର ନାଗାଲାଣ୍ଡର 8 ଜିଲ୍ଲା ଓ ଅରୁଣାଚଳ ପ୍ରଦେଶର 3 ଜିଲ୍ଲାରେ ଏପ୍ରିଲ୍ ପହିଲାରୁ ସଶସ୍ତ ବାହିନୀ ସ୍ୱତନ୍ତ୍ର କ୍ଷମତା ଆଇନର ସମ୍ପ୍ରସାରଣ କରିବେ। ନାଗାଲାଣ୍ଡର ଅନ୍ୟ 5 ଜିଲ୍ଲାର 21 ଥାନା ଅଞ୍ଚଳ ଓ ଅରୁଣାଚଳ ପ୍ରଦେଶର ଆଉ ଏକ ଜିଲ୍ଲାର 3 ଥାନା ଅଞ୍ଚଳକୁ ଏହାର ସମ୍ପ୍ରସାରଣ କରାଯିବ। ନାଗାଲାଣ୍ଡ ଓ ଅରୁଣାଚଳ ପ୍ରଦେଶର କିଛି ଜିଲ୍ଲା ଓ ଥାନା ଅଞ୍ଚଳରେ ସଶସ୍ତ ବାହିନୀ ସ୍ୱତନ୍ତ୍ର କ୍ଷମତା ଆଇନ ବହୁ ବର୍ଷ ଧରି ଲାଗୁ କରାଯାଇଛି ଓ ସମୟ ସମୟ ସେଗୁଡ଼ିକୁ ସମ୍ପ୍ରସାରଣ କରାଯାଉଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏକ ବିଜ୍ଞପ୍ତିରେ କହିଛି ନାଗାଲାଣ୍ଡ ଓ ଅରୁଣାଚଳ ପ୍ରଦେଶର ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରାଯାଇଛି। ଏହାପରେ ଦିମାପୁର, ନ୍ୟୁଲ୍ୟାଣ୍ଡ, ଚୁମୋ କେଡିମା, ମୋନ୍, କିଫାୟାର, ନୋକ୍ଲାକ୍, ଫେକ୍ ଓ ପେରେନ୍ ଜିଲ୍ଲାରେ ଏପ୍ରିଲ୍ ପହିଲାରୁ ଆଇନର ସମ୍ପ୍ରସାରଣ ହେବ। ଅରୁଣାଚଳ ପ୍ରଦେଶର ତିରାପ, ଚାଙ୍ଗ୍ଲାଙ୍ଗ୍ ଓ ଲଙ୍ଗ୍ଡିଙ୍ଗ୍ ଜିଲ୍ଲାରେ ମଧ୍ୟ ଏହାର ସମ୍ପ୍ରସାରଣ କରାଯିବ। ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ଜେଇଇ ମେନ୍ସ ସେକେଣ୍ଡ ସେସନ୍ ପାଇଁ ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀମାନଙ୍କ ଲାଗି ଆଗୁଆ ଇଣ୍ଟିମେସନ୍ ସ୍ଲିପ୍ ଜାରି କରିଛି। ଆବେଦନକାରୀମାନଙ୍କ ପାଇଁ ପରୀକ୍ଷା ଦେବାକୁ ଥିବା ସହରଗୁଡ଼ିକୁ ବଣ୍ଟନ କରିବା ଉଦ୍ଦେଶ୍ୟରେ ଏଭଳି କରାଯାଇଛି। ଜେଇଇ ମେନ୍ସ ସେକେଣ୍ଡ ସେସନ୍ ଏପ୍ରିଲ୍ 4 ତାରିଖରୁ ଏପ୍ରିଲ୍ 12 ତାରିଖ ମଧ୍ୟରେ ହେବ। ସେଗୁଡ଼ିକ ଦେଶର 319 ସହରରେ ଅନୁଷ୍ଠିତ ହେବ। ବିଦେଶର 22 ସହରରେ ମଧ୍ୟ ତାହା ଅନୁଷ୍ଠିତ ହେବ। ପ୍ରତିଦିନ 2 ସିଫ୍ଟରେ ପରୀକ୍ଷା ହେବ। ପ୍ରଥମ ସିଫ୍ଟ ସକାଳ 9 ମଧ୍ୟାହ୍ନ 12 ପର୍ଯ୍ୟନ୍ତ ହେବ ଓ ଦ୍ୱିତୀୟ ସିଫ୍ଟ ଅପରାହ୍ନ 3 ସନ୍ଧ୍ୟା 6 ପର୍ଯ୍ୟନ୍ତ ଚାଲିବ। 12 ତାରିଖ ଦିନ କେବଳ ସକାଳ ସିଫ୍ଟରେ ପରୀକ୍ଷା ହେବ। ପରୀକ୍ଷାର୍ଥୀମାନେ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ୱେବ୍ସାଇଟ୍ରୁ ପରୀକ୍ଷା ହେଉଥିବା ସେମାନଙ୍କର ସହରର ନାମ ଜାଣିପାରିବେ। ଏଥିପାଇଁ ସେମାନଙ୍କୁ ଆପ୍ଲିକେସନ୍ ନମ୍ଘର ଓ ଜନ୍ମ ତାରିଖ ବ୍ୟବହାର କରିବାକୁ ହେବ। ଇଣ୍ଟିମେସନ୍ ସ୍ଲିପ୍କୁ ଆଡ୍ମିଟ୍ କାର୍ଡ ଭାବେ ବ୍ୟବହାର କରାଯାଇପାରିବ ନାହିଁ। କେନ୍ଦ୍ର ସରକାର 2024-25 ପାଇଁ ମନରେଗା ବାବଦ ମଜୁରୀକୁ ସଂଶୋଧନ କରି ବିଜ୍ଞପ୍ତି ଜାରି କରିଛନ୍ତି। ହରିଆଣାରେ ଅଣପ୍ରଶିକ୍ଷିତ ଶ୍ରମିକମାନଙ୍କ ଦୈନିକ ମଜୁରୀ 374 ହେବ। ଗୋଆରେ ତାହା 356, କର୍ଣ୍ଣାଟକରେ 349, କେରଳରେ 346 ଓ ପଞ୍ଜାବରେ 322 ହେବ। ଗ୍ରାମାଞ୍ଚଳ ବିକାଶ ମନ୍ତ୍ରଣାଳୟ କହିଛି ଏପ୍ରିଲ୍ ପହିଲାରୁ ନୂଆ ମଜୁରୀ ମିଳିବ। ଗତବର୍ଷ ମାର୍ଚ୍ଚ ମାସରେ ମନରେଗା ମଜୁରୀରେ ଶେଷ ସଂଶୋଧନ କରାଯାଇଥିଲା। ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ହିମାଚଳ ପ୍ରଦେଶରେ ସମସ୍ତ 4 ଯାକ ଲୋକସଭା ଆସନ ନିର୍ବାଚନ ସହ 6 ବିଧାନସଭା ଆସନ ଉପନିର୍ବାଚନ ଅନୁଷ୍ଠିତ ହେବ। ଆର୍ମି କମାଣ୍ଡର୍ସ କନ୍ଫରେନ୍ସ 2024 ଆଜିଠାରୁ ନୂଆଦିଲ୍ଲୀରେ ଆରମ୍ଭ ହୋଇଛି।